ମାଥିଉ ଦୁଇ ଅଧ୍ୟାୟ। ହେରୋଦଙ୍କ ରାଜତ୍ୱ କାଳରେ ଯିହୁଦା ରାଜ୍ୟର ବେଥଲହିମ୍ ନଗରରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ପଣ୍ଡିତ ଜେରୁସାଲେମକୁ ଆସିଲେ। ସେମାନେ ପଚାରିଲେ,
ଯିହୁଦୀମାନଙ୍କ ରାଜା ସେହି ନବଜାତ ଶିଶୁ କେଉଁଠାରେ? କାରଣ ଆମ୍ଭେ ପୂର୍ବ ଦେଶରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସେହି ତାରା ପ୍ରକାଶ କରେ ଯେ ସେ ଜନ୍ମ ହୋଇଛନ୍ତି, ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।
ରାଜା ହେରୋଦ ଯିହୁଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ, ସେଥିପାଇଁ ସେ ଉଦ୍ବିଗ୍ନ ହେଲେ। ଜେରୁସାଲେମର ସବୁ ଲୋକ ମଧ୍ୟ ଚିନ୍ତିତ ହୋଇପଡ଼ିଲେ। ହେରୋଦ ଯିହୁଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେମାନଙ୍କୁ ପଚାରିଲେ,
ଖ୍ରୀଷ୍ଟ କେଉଁଠାରେ ଜନ୍ମ ହେବେ?
ସେମାନେ କହିଲେ,
ଯିହୁଦା ପ୍ରଦେଶର ବେଥଲହିମ ନଗରରେ। ଭବିଷ୍ୟତ ବକ୍ତାଙ୍କ ଶାସ୍ତ୍ରରେ ଏ ସମ୍ପର୍କରେ ଲେଖିଛନ୍ତି, ହେ ଯିହୁଦା ପ୍ରଦେଶର ବେଥଲହିମ, ଯିହୁଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ, ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇ ନେବେ।
ତାପରେ ହେରୋଦ ପୂର୍ବ ଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସେମାନେ କେତେବେଳେ ପ୍ରଥମେ ସେହି ତାରା ଦେଖିଥିଲେ ତାର ସଠିକ୍ ସମୟ ହେରୋଦ ପଣ୍ଡିତମାନଙ୍କ ଠାରୁ ବୁଝିନେଲେ। ହେରୋଦ ସେମାନଙ୍କୁ ବେଥଲହିମ୍ ପଠାଇଲେ ଓ କହିଲେ,
ତୁମ୍ଭେମାନେ ବେଥଲହିମ୍ ଯାଇ ଶିଶୁଟି ବିଷୟରେ ଯତ୍ନ ଭାବରେ ଖୋଜ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତେବେ ମତେ ଜଣାଅ, ତାପରେ ମୁଁ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବି।
ପଣ୍ଡିତମାନେ ରାଜାଙ୍କ କଥା ଶୁଣି ଚାଲିଗଲେ। ଯେଉଁ ତାରାଟି ସେମାନେ ଆଗରୁ ପୂର୍ବ ଦେଶରେ ଦେଖିଥିଲେ ପୁଣି ଥରେ ତାକୁ ଦେଖିଲେ। ସେହି ତାରାଟି ତାହାଙ୍କ ଆଗେ ଆଗେ ଚାଲିଲା, ଏବଂ ଯେଉଁଠାରେ ପିଲାଟି ଥିଲା ସେହି ସ୍ଥାନ ଉପରେ ସ୍ଥିର ହୋଇ ରହିଗଲା। ତାରା ଦେଖି ପଣ୍ଡିତମାନେ ବହୁତ ଖୁସି ହେଲେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଲେ। ସେମାନେ ଘର ଭିତରକୁ ଗଲେ, ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କୁ ଉପାସନା କଲେ। ତାପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଟିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ। କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନଯିବାକୁ ସ୍ୱପ୍ନରେ ସାବଧାନ କରାଇଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ। ପଣ୍ଡିତମାନେ ଚାଲିଯିବା ପରେ ପରମେଶ୍ୱରଙ୍କର ଜଣେ ଦୂତ ସ୍ୱପ୍ନରେ ଯୋସେଫଙ୍କୁ ଦର୍ଶନ ଦେଇ କହିଲେ,
ଉଠ, ଶିଶୁଟିକୁ ଓ ତା ମାଙ୍କୁ ନେଇ ମିଶ୍ର ଦେଶକୁ ପଳାଅ, ଏବଂ ମୁଁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ। କାରଣ ହେରୋଦ ତାହାକୁ ମାରିଦେବା ପାଇଁ ଚାହୁଁଥିବାରୁ ତାହାଙ୍କୁ ଖୋଜିବ।
ତେଣୁ ଯୋସେଫ ଉଠିଲେ, ସେ ଶିଶୁ ଓ ତା ମାଙ୍କୁ ଧରି ମିଶ୍ର ଦେଶକୁ ଯିବା ପାଇଁ ରାତିରେ ବାହାରି ପଡ଼ିଲେ। ସେଠାରେ ଯୋସେଫ ହେରୋଦଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହିଲେ। ପରମେଶ୍ୱର ତାହାଙ୍କ ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ ତାହା ସଫଳ କରିବା ପାଇଁ ଏହିସବୁ ଘଟିଲା। ପ୍ରଭୁ ପରମେଶ୍ୱର କହିଥିଲେ,
ମୁଁ ମୋର ପୁଅକୁ ମିଶ୍ରରୁ ବାହାରି ଆସିବାକୁ କହିଛି।
ହେରୋଦ ଦେଖିଲେ ଯେ ପଣ୍ଡିତମାନେ ତାହାଙ୍କୁ ବୋକା ବନେଇ ଦେଇଛନ୍ତି, ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା 2 ବର୍ଷ ତଳର କଥା ହୋଇଥିବାରୁ ସେ ବେଥଲହିମ୍ ଓ ତା ଆଖପାଖ ଅଞ୍ଚଳର 2 ବର୍ଷ ବା ତାଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ। ଏହିଭଳି ଭାବରେ ଭବିଷ୍ୟତ ବକ୍ତା ଜେରିମିଓଙ୍କ ମାଧ୍ୟମରେ କୁହାଯାଇଥିବା ପ୍ରଭୁଙ୍କ ବାକ୍ୟ ସଫଳ ହେଲା।
ରାମାରେ ଏକ ଦୁଃଖ ଭରା ସ୍ୱର ଶୁଣାଗଲା, ତାହା ରୋଦନ ଓ ଅତିଶୟ ବିଳାପର ସ୍ୱର ଥିଲା। ରାହେଲ ତା ପିଲାମାନଙ୍କ ପାଇଁ କାନ୍ଦୁଥିଲା, କେହି ହେଲେ ତାକୁ ସାନ୍ତ୍ୱନା ଦେଇପାରିବେନି, କାରଣ ତାର ପିଲାମାନେ ମରିଯାଇଥିଲେ।
ହେରୋଦଙ୍କ ମୃତ୍ୟୁ ପରେ ମିଶ୍ରରେ ଯୋସେଫଙ୍କୁ ସ୍ୱପ୍ନରେ ପ୍ରଭୁ ପରମେଶ୍ୱରଙ୍କର ଜଣେ ଦୂତ ଦେଖାଦେଲେ। ଦୂତ କହିଲେ,
ଉଠ, ପିଲାଟିକୁ ଓ ତା ମାଆକୁ ନେଇ ଇସ୍ରାଏଲ ଦେଶକୁ ଯାଅ, କାରଣ ଯେଉଁମାନେ ପିଲାଟିକୁ ମାରିଦେବାକୁ ଚେଷ୍ଟା କରୁଥିଲେ ସେମାନେ ଏବେ ମରିଗଲେଣି।
ତେଣୁ ଯୋସେଫ ପ୍ରସ୍ତୁତ ହେଲେ, ସେ ପିଲାଟିକୁ ଓ ତା ମାଆକୁ ନେଇ ଇସ୍ରାଏଲ ଫେରିଗଲେ। କିନ୍ତୁ ଯୋସେଫ ଶୁଣିଲେ ଯେ ହେରୋଦଙ୍କ ମୃତ୍ୟୁ ପରେ ତାହାଙ୍କ ପୁଅ ଆର୍ଖିଲାୟ ଯିହୁଦାରେ ରାଜା ହୋଇଛନ୍ତି, ତେଣୁ ସେ ସେଠାକୁ ଯିବାକୁ ଭୟ କଲେ। କିନ୍ତୁ ପରମେଶ୍ୱରଙ୍କ ଠାରୁ ସ୍ୱପ୍ନରେ ଆଦେଶ ପାଇ ଯୋସେଫ ଗାଲିଲି ପ୍ରଦେଶକୁ ଗଲେ। ସେଠାରେ ପହଞ୍ଚି ନାଜରିତ ନାମକ ନଗରରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ୟାତ ହେବେ ବୋଲି ଭବିଷ୍ୟତ ବକ୍ତାମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିଲେ ସେହି ବାକ୍ୟ ଅନୁସାରେ ଏହା ଘଟିଲା।